ସ୍ପେଶାଲି ସମସ୍ତେ ପ୍ରଭୁପାଦଙ୍କର କଣ ବିଶେଷତ୍ୱ ଅଛି, କାହିଁକି ନିଜ ଜୀବନରେ ଆମେ କେମିତି ଭକ୍ତି ଜୀବନକୁ ଆସିଛେ, କାହିଁକି ଏଇଟା ଦୁଃଖ ଲାଗୁଛି ଯେ ଆମେ ବହୁତ ଦିନର ଭକ୍ତ ନୂଆ ହଉ, ଆମେ ଯଦି ପ୍ରଭୁପାଦଙ୍କୁ ନ ଜାଣିପାରିବା ଏକ୍ଚୁଆଲି ପ୍ରଭୁପାଦ କିଏ, ତାଙ୍କର ଆମ ପ୍ରତି କଣ ଅବଦାନ ଅଛି, ତାହେଲେ ଆମେ ଜୀବନରେ କୃଷ୍ଣ ଭକ୍ତି କେମିତି ପାଇବା, କୃଷ୍ଣ ଭକ୍ତି ପାଇପାରିବାନି। तो जेहेतु कृष्ण भक्ति निहाती आम दरकार, तो प्रभुपाद बिना कृष्ण भक्ति ए जगत बहुत कठिन प्रभुपाद जगत प्रति तार महत्व प्रभुपाद किए प्रभुपाद अंतर जाने आगे कही तथा कहूँ ତ ପ୍ରଭୁପାଦ କେତେ ଦିବ୍ୟ ଦ୍ରଷ୍ଟା ଥିଲେ, କାହିଁକି ଦିବ୍ୟ ଦ୍ରଷ୍ଟା ଥିଲେ, ଆଉ ପ୍ରଭୁପାଦ ଏ ଜଗତରେ କୃଷ୍ଣ ଭାବନା ପ୍ରତିକୁ ପ୍ରଚାର କରିବେ, ଏଥିପାଇଁ ସାରା ଜଗତରେ କୃଷ୍ଣ ଭାବନା ପ୍ରତିକୁ ପ୍ରଚାର କରିବା ପାଇଁ ପ୍ରଭୁପାଦ କିଏ କହିଥିଲା, ସାରା ବିଶ୍ୱରେ ମହାପ୍ରଭୁଙ୍କ ବାଣୀ ପ୍ରଚାର କରିବା ପାଇଁ ତାଙ୍କୁ କିଏ କହିଥିଲା, କୁହନ୍ତୁ କିଏ କହିଥିଲା, ତାଙ୍କ ଗୁରୁଦେବ କହିଥିଲେ, ଏସବୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ କହିଥିଲେ ନା, କେବେ କହିଥିଲେ, କେବେ କହିଥିଲେ, ମୋର ମୁଁ ଏଥିପାଇଁ ପଚାରୁଛି, ଦୁଃଖ ଲାଗୁଛି ଯିଏ ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ ଆମେ ଯେଉଁଠିକି ଆସୁଛେ ତାଙ୍କୁ ଯଦି ନ ଜାଣିପାରିବା କୃଷ୍ଣକୁ କଣ ଜାଣିପାରିବା, କୃଷ୍ଣ ତତ୍ତ୍ୱ କେମିତି ଆଜ୍ଞା, ଭଗବତ ତତ୍ତ୍ୱ କେମିତି ଆଜ୍ଞା, କୃଷ୍ଣ କହୁଛନ୍ତି ଭଗବାନଙ୍କୁ ଜାଣିବା ପାଇଁ ହେଲେ, ଭଗବତ ତତ୍ତ୍ୱକୁ ଜାଣିବା ପାଇଁ ହେଲେ ସେଇଭଳି ଜଣେ ଶୁଦ୍ଧ ଯିଏ ସେଇ ତତ୍ତ୍ୱକୁ ଜାଣିଛନ୍ତି, ପରମ ସତ୍ୟକୁ ଯିଏ ଜାଣିଛନ୍ତି, ଯିଏ ପରମ ସତ୍ୟକୁ ଯିଏ ଦର୍ଶନ କରୁଛନ୍ତି, ସେଇଭଳି ଜଣେ ଶୁଦ୍ଧ ଭକ୍ତଙ୍କର ଯଦି କୃପା ହୁଏ ତ କେମିତି ନା, ତାଙ୍କୁ ଯଦି ବିନୟ ସରକାର ପ୍ରଣିପାତ କରିବା, ପ୍ରଣାମ କରି ତାଙ୍କର ସେବା କରିବା, ତ ତାହେଲେ କୃଷ୍ଣ ଭାବନା ମିଳିବ, ସାରା ଜଗତକୁ ଯିଏ କୃଷ୍ଣ ଭାବନା ଦେଇଛନ୍ତି, ସାରା ଜଗତକୁ ଯିଏ ଦେଇଛନ୍ତି, ସେଥିପାଇଁ ପ୍ରଭୁପାଦ ହେଉଛି ଜଗତ ଯୋଗୁଁ ପ୍ରଭୁପାଦ ପୂର୍ବରୁ ଏମିତି କେହି ନଥିଲେ, ଭଗବାନ ନିଜେ ବି ଏ ଦେଶ ଛାଡ଼ି ପାଶ୍ଚାତ୍ୟ ଦେଶ ଯାଇନାହାନ୍ତି, ପ୍ରଭୁପାଦ ପୂର୍ବରୁ ଏ ବିଶ୍ୱରେ ଏ ସନାତନ ଧର୍ମର କେହି ପ୍ରଚାର ନଥିଲେ, ଯଦି ପ୍ରଭୁପାଦ ପୂର୍ବରୁ ଯାଇକି କୃଷ୍ଣ ଭକ୍ତିକୁ ଭଗବତ ଗୀତାର ଶିକ୍ଷା ପ୍ରଚାର ପ୍ରଚାରିଥିଲେ ବିବେକାନନ୍ଦ, କିନ୍ତୁ କୃଷ୍ଣକୁ ଜାଣିନଥିଲେ, ଆପଣମାନଙ୍କୁ ଦୁଃଖ ଲାଗିବ କିନ୍ତୁ ପ୍ରଭୁପାଦ ସେଥିପାଇଁ ବିବେକାନନ୍ଦଙ୍କୁ କହିଥିଲେ, ବହୁ ମାନେ ଦୁଃଖ କରିକି କହିଥିଲେ, ଆମ ଦେଶର ବିବେକାନନ୍ଦ ଆମେ ଜାଣିଥିଲେ ଚିକାଗୋ ସହରରେ ଯାଇଥିଲେ, ସମସ୍ତଙ୍କୁ ନିଜର ଭାଇ ପଡ଼ିବ ବୋଲି ସମ୍ବର୍ଦ୍ଧନା କରିଥିଲେ, କିନ୍ତୁ ସେ କୃଷ୍ଣକୁ ଜାଣିନଥିଲେ କି ଗୀତାକୁ ଜାଣିନଥିଲେ, କୃଷ୍ଣ କଥା କହିନଥିଲେ କି ଯୋଉ ଦରବାରରେ ସନାତନ ଧର୍ମର ଏଇ ଯୋଉ ଶ୍ରେଷ୍ଠତ୍ଵ ଏଇ ଭଗବତ ଗୀତାକୁ ସେ କହିନଥିଲେ, ଜାଣିନଥିଲେ, ଯେହେତୁ ସେ କାଳୀ ସାଙ୍ଗ ଥିଲେ ତ ସେ ସେଇ ସମ୍ବନ୍ଧରେ ହିଁ କହିଥିଲେ, କିନ୍ତୁ ଜଗତର ପିତା ଯେ କୃଷ୍ଣ ଆମ ସନାତନ ଧର୍ମ ହିନ୍ଦୁ ଧର୍ମର ଶ୍ରେଷ୍ଠ ଶାସ୍ତ୍ର ଯେ ଭଗବତ ଗୀତା ତା ବିଷୟରେ ତାଙ୍କର ଜଣାନଥିଲେ, ସେଥିପାଇଁ ପ୍ରଭୁପାଦ କହିଥିଲେ ଏକ୍ଚୁଆଲି ମାନେ ଆପଣ ଖରାପ ଭାବିବେ, ପ୍ରଭୁପାଦ କହିଥିଲେ ମାନେ ବିବେକାନନ୍ଦଙ୍କର ବହୁତ ଥିଲା କିନ୍ତୁ କୃଷ୍ଣକୁ ଜାଣିପାରିଲେ ଏଇଟା ଗୋଟେ ଦୁଃଖ ଥିଲା ପ୍ରଭୁପାଦ, ସେଇ ବେଙ୍ଗଲ ସେଇ ବେଙ୍ଗଲର ଇଏ ବେଙ୍ଗଲ କିନ୍ତୁ ଏଇଟା ଦୁଃଖ ଥିଲା ପ୍ରଭୁପାଦ, କି ପ୍ରଭୁପାଦ ପ୍ରଥମ ଥର ପାଇଁ ସାରା ଜଗତରେ ସେ କୃଷ୍ଣ ଭକ୍ତି ପ୍ରଚାର କରୁଛନ୍ତି, ତ ସେଥିପାଇଁ ପ୍ରଭୁପାଦଙ୍କୁ ଆମେ ଯଦି ନ ଜାଣିପାରିବା ନା କୃଷ୍ଣକୁ ଜାଣିପାରିବା ନା କାହିଁ ଜାଣିପାରିବେ, ସେଥିପାଇଁ ଆପଣମାନେ ଯଦି ପ୍ରସ୍ତୁତ ନହେଲେ ମୁଁ ପ୍ରଭୁପାଦ ବିଷୟରେ କିଛି ଜାଣିବି, ପ୍ରଭୁପାଦ ବିଷୟରେ କିଛି କହିବି, ତାହେଲେ କୃଷ୍ଣ ଭକ୍ତି କେତେ ବି ମିଳିବ 100% ମିଳିବ, ସେଠି ଶ୍ରଦ୍ଧା ସକାଳ ମାଇକ୍ରେ ନାଁ ଡାକିଲେ ନା ଆସି ନାରାଜ, କାହିଁକି କ'ଣ ଆମେ ମୁଁ କ'ଣ ତାଙ୍କ ବିଷୟରେ ତାହେଲେ ମୁଁ ଅଜ୍ଞ ନା କ'ଣ, ମୁଁ ପ୍ରଭୁପାଦ ବିଷୟରେ ଜାଣିନି, ଆମ ଘର କହିବ କ'ଣ କହିବ କ'ଣ କହିବ, ମୋର କିଏ ମୋର ମୋ ବାପା ଜେଜେବାପାଙ୍କ କାହିଁ ବିଷୟରେ ମୁଁ ଜାଣିନି, ସେ କ'ଣ ଥିଲେ ମୁଁ ଜାଣିନି, ବିପଦ କହିବାରେ କ'ଣ ଅଛି, ଦୁଃଖ କରିବାରେ କ'ଣ ଅଛି, ହୃଦୟରେ ମୁଁ ଭୂମ କେମିତି କୃପା ପାଇଁ ଆମେ ଗୀତା କାହିଁ କହୁଛନ୍ତି, ଗୀତା ପଢ଼ିଲେ କୃଷ୍ଣ ଖୁସି,
ସେମିତି ପ୍ରପାଦ ବିଷୟରେ ଦୁଇ କଥା ଶୁଣିବା, ପ୍ରପାଦ ବିଷୟରେ ଦୁଇ କଥା କହିବା, ତାଙ୍କ ଜନ୍ମଦିନରେ ପ୍ରପାଦ ଖୁସି ହେବେ, ଆମ ସମସ୍ତଙ୍କର କହିବା ଦରକାର, ସମସ୍ତ ଭାବ ନେବା ଦରକାର। ପ୍ରତ୍ୟେକ ନା ଗଲେ ମନ୍ଦିରକୁ ପ୍ରଭୁ ପ୍ରବଚନ ଦେଲେ ଆମେ ଶୁଣିବା ଭାଷା ହେଇଗଲା। ଏଇଭଳି ଭାବନାରେ ମହତ ଭାବନା ରହିବା ଦରକାର ଯେ ପ୍ରଭୁପା କେତେ ବଡ଼ ମହାନ। ମୁଁ ସେ କଥା ପଚାରୁଥିଲି ପ୍ରଶ୍ନ, ପ୍ରଭୁପା ପ୍ରଭୁପାଙ୍କୁ ତାଙ୍କ ଗୁରୁ କେବେ କହିଥିଲେ ତମେ ପାଶା ବିଷୟ ପଚାର, କେବେ କହିଥିଲେ? ଯୋଉଦିନ ସେ ପ୍ରଥମ ଥର ତା ଗୁରୁଙ୍କ ପାଖକୁ ଯାଇଥିଲେ, ଦୀକ୍ଷା ନେଇନଥିଲେ, ଚିହ୍ନାଜଣା ହେଇନଥିଲା, ପ୍ରଥମ ସାକ୍ଷା ତାଙ୍କ ସାଙ୍ଗଙ୍କ ସହିତ ଯେତେବେଳେ ପ୍ରଭୁପାଦ କଲେଜ କରୁଥିଲେ, ତାଙ୍କ ସାଙ୍ଗଙ୍କ ସହିତ ପ୍ରଥମ ଥର ଗଲେ, ସେ ପ୍ରଥମ ସାକ୍ଷାତ ଗୁରୁଦେବ ତାଙ୍କ ଭକ୍ତି ସିଦ୍ଧାନ୍ତ ସ୍ୱଚ୍ଛତାକୁ ଯେତେବେଳେ ଦେଖିଲେ, ସେତେବେଳେ ସେ କହିଲେ, ତମ ପରି ଶିକ୍ଷିତ ଯୁବକ ଏ କୃଷ୍ଣ ଭାବନା ମୃତକୁ ସାରା ପୃଥିବୀରେ ପ୍ରଚାର କରିବା, ତାହେଲେ ଜଗତରେ ଶାନ୍ତି ପ୍ରତିଷ୍ଠା ହେବ। ପ୍ରଭୁପାଦ କୋଶ୍ଚିନ୍ କରିଥିଲେ, କଣ କହିଥିଲେ? ବର୍ତ୍ତମାନ ଏଇ ପରାଧୀନ ଭାରତରେ କେହି କୃଷ୍ଣ କଥା ଶୁଣିବ? ତାଙ୍କ ଗୁରୁଦେବ କହିଥିଲେ, ପରାଧୀନ ସ୍ୱାଧୀନ କାହାର, ଏଇ ଜଗତରେ ଜୀବ ସବୁଦିନ ପରାଧୀନ, ପରାଧୀନ ଆମେ ସ୍ୱାଧୀନ, ଆମେ ପରାଧୀନ ସ୍ୱାଧୀନ କାହାର ପରାଧୀନ? ଆମେ ଭାବୁଛେ ଜଗତରେ ଆଜି ଦେଶ ସ୍ୱାଧୀନ ହେଇଯିବ, ସତରେ ସ୍ୱାଧୀନତା ହେଇଛି, ଭାବିକି ଦେଖନ୍ତୁ ସ୍ୱାଧୀନ ହେଇଛି ଦେଶ? ଆମେ ଭାବୁଥିଲେ ବ୍ରିଟିଶ ମାନେ ଆମକୁ ଶୋଷଣ କରୁଥିଲେ, କରୁଥିଲେ ନା? ମୋଗଲ ମାନେ ଆମକୁ ଶୋଷଣ କରୁଥିଲେ ଭାରତକୁ, ଆଜି ଶୋଷିତ ହଉନାହାନ୍ତି? ଆଜି ଦେଶରେ ଆପଣ କହୁଥିଲେ କୋଉଠି ଗଲେ ଆପଣ ସାଙ୍ଗେ ସାଙ୍ଗେ ନ୍ୟାୟ ମିଳିଯାଉଛି, ଶୋଷିତ ହଉଛନ୍ତି ନା ନାହିଁ? କୋଉ ଗୋଟେ ଅଫିସ ଗୋଟେ ଟଙ୍କା ନେଇ କାମ ହଉଛି, ଶୋଷିତ ପିଲା ଶୋଷଣ ଆମେ ଜାଣିଛନ୍ତି କୋଉଠି ଲାଞ୍ଚନରେ କିଛି ହଉ, ଏଟା ଶୋଷଣ ନୁହେଁ, ଆଉ ଅଧିକାର ପାଉଛନ୍ତି। ଆଜି ବି ଭାରତ କହିବାକୁ ଗଲେ ଆମେ ପରାଧୀନ ଅଛୁ। ସେ ପ୍ରଥମ ଗୁରୁଦେବ କହିଥିଲେ ଯେ ପରାଧୀନ ଆତ୍ମାର ସ୍ୱାଧୀନତାଟା ହେଉଛି କ'ଣ? ଦ୍ୱିତୀୟ କୃଷ୍ଣତା। ଜୀବ ଯେତେବେଳେ ଭଗବାନଙ୍କ ଚରଣରେ ଆତ୍ମସମର୍ପଣ କରିବ, ସେତେବେଳେ ତାର ପ୍ରକୃତ ସ୍ୱାଧୀନତାଟା ମିଳିବ। ଜୀବ ଯେତେବେଳେ କୃଷ୍ଣଙ୍କୁ ବୋଲିକି ଏ ଜଗତର ମାୟାର ଦାସତ୍ଵ କରିବ, ଆମେ ମାୟାର ଦାସତ୍ଵ କରୁଥିଲେ ନା ନାହିଁ? ଆମେ ମାୟାର ଦାସତ୍ଵ କରୁଥିଲେ ନା ନାହିଁ? କରୁଛନ୍ତି ନା ନାହିଁ? ଆମେ ଘର ପାଇଁ, ନିଜେ ବଞ୍ଚିବା ପାଇଁ, ନିଜ ସ୍ତ୍ରୀ ଛୁଆ ପିଲା ପାଇଁ କେତେ କ'ଣ ନ କରୁଛେ କହିଲେ? କ'ଣ ନ କରୁଛେ? ଦୁଇତାଲା ତିନିତାଲା ବିଲ୍ଡିଂ ବନାଉଛେ, ପ୍ରଭୁପାଦଙ୍କ ମେଡ଼ିଆ ଉପରେ ସେ କୋଶ୍ଚିନ୍ କରୁଥିଲା, ଆମେ ଏତେ ବଡ଼ ଅଟ୍ଟାଳିକା କାହିଁ ବନଉଛୁ? କ'ଣ ଦରକାର ଅଛି ଆମର? କି ଆବଶ୍ୟକତା ଅଛି ଆମର? କେତେ କେତେ ଲୋକ ନା କୋଶ୍ଚିନ୍ କରୁଛନ୍ତି, କ'ଣ ଆବଶ୍ୟକତା ଅଛି ଏତେ ବଡ଼ ମନ୍ଦିର ମହାପ୍ରଭୁ? ପ୍ରଭୁପାଦ କହିଥିଲେ ଏ ଜଗତରେ ଗୋଟିଏ ଲୋକ ତା ପରିବାରରେ ତିନି ଜଣ କି ଚାରି ଜଣ ଲୋକ, ତିନି ଚାରି ଜଣ ଲୋକଙ୍କ ପାଇଁ ଲୋକ ତିନି ତାଲା ବିଲ୍ଡିଂ ବନଉଛନ୍ତି, ବନଉଛନ୍ତି ନା? ଆପଣ ଚାଲନ୍ତୁ ପ୍ରତି ସହର, ଆପଣ ଦେଖନ୍ତୁ ଆମ ଲୋକମାନେ ସମସ୍ତଙ୍କର ତିନି ତାଲା ତିନି ତାଲା ବିଲ୍ଡିଂ, କେତେ ଜଣ ତା ଘରର ପରିବାର ସଦସ୍ୟ ଅଛ? ତିନି ଜଣ କି ଚାରି ଜଣ ଅଛନ୍ତି, ତିନି ନହେଲେ ଚାରି ଜଣ ଲୋକଙ୍କ ପାଇଁ ତିନି ତାଲା ଚାରି ତାଲା ବିଲ୍ଡିଂ ବନଉଛନ୍ତି, ଆବଶ୍ୟକତା ଅଛି ବଞ୍ଚିବ? ତିନି ତାଲା ଚାରି ତାଲା ବନଉଛନ୍ତି କ'ଣ ନିଜେ ରହିପାରିବେ? କିନ୍ତୁ କେତେ ଆସକ୍ତି ସଂସାର ପ୍ରତି ମାନେ ନିଜ ପାଇଁ ତିନିତାଲା ଚାରିତାଲା ବନାଉଛନ୍ତି। ପ୍ରଭୁପାଦ କହିଲେ, ମୁଁ କାହିଁକି ଏତେ ବଡ଼ ମନ୍ଦିର ବନାଉଛି ନା, ଏଇଥିପାଇଁ ବନାଉଛି ଆପଣଙ୍କ ଘରେ ତିନିତାଲା ଚାରିତାଲା ବିଲ୍ଡିଂରେ କେତେ ଜଣ ଆସିବ ବନଉଛନ୍ତି, କିନ୍ତୁ ମୁଁ ଯେଉଁ ମନ୍ଦିର ଏତେ ବଡ଼ ବନାଉଛି, କାରଣ ଏ ଜଗତ ସଂସାର ଲୋକ ଏଠି ଆସିକି ବିନା ବିଧାନ ବହୁତ ଲୋକ ରହିଛନ୍ତି, ଗରିବ ଲୋକ ଯେଉଁମାନେ ଭଲ ମନ୍ଦିର ଭଲ ଜାଗାରେ ବସିପାରୁନାହାନ୍ତି, ଶାନ୍ତି ଆନନ୍ଦ ବୃଦ୍ଧିକି ପାଇପାରୁନାହାନ୍ତି, ସେଥିପାଇଁ ମୁଁ ସେଭଳିଆ ମନ୍ଦିର ବନାଉଛି ଯେଉଁ ମନ୍ଦିର ଭବ୍ୟ ମନ୍ଦିର ହେବ, ଯେଉଁଠି ସାରା ଜଗତର ଲୋକ କେହି କହିବେନି ଏଇଟା ମୋ, କେହି କହିବେନି ଏଇଟା ମୋ ରହିବେ। ମନ୍ଦିରଟା କାହାର? ମନ୍ଦିରଟା କାହାର? ମନ୍ଦିର କାହାର? ଭଗବାନଙ୍କର ମାନେ ଆମ ସାଧାରଣ ସମସ୍ତ, ଆମ ଅଧିକାର ନାହିଁ ମନ୍ଦିରରେ, କି ମନ୍ଦିର ବୋଲେ କା ମନା କରିପାରେ? ସେ ପ୍ରଭୁପାଦ କହିଲେ, ଯଦି କୋଉ ଲୋକ କେତେ ଭଲ ଘରେ ଟିକେ ବସିଲେ, ସେ ଆସିଲେ ସେ ଘରେ ବସିପାରିବେ, ଏଇଠି ଭଗବାନଙ୍କୁ ପ୍ରଣାମ କରିବ, ଭଗବାନଙ୍କୁ ଦର୍ଶନ କରିବ, ଏଇଠି ମହାପ୍ରସାଦ ଖାଇବ, ଏଇଠି ବିଶ୍ରାମ କରିବ। ଭଗବାନ ସାରା ଜଗତ ଦୁଃଖୀ ଜୀବଙ୍କ ପାଇଁ ଏଇଟା ବନେଇଛନ୍ତି, ସେ ନିଜ ପାଇଁ ଗୋଟେ ତିନିତାଲା ଚାରିତାଲା ବନେଇ ପାରିବେ, ସାରା ଜଗତ ପାଇଁ ସମସ୍ତଙ୍କର ମଙ୍ଗଳ ପାଇଁ ଗୋଟେ ମନ୍ଦିର ବନେଇ ପାରିବେନି?
ପ୍ରଭୁପାଦଙ୍କ କଥା କହିବେ
ସେଇଭଳିଆ ହୃଦୟ ତା ରହିବା ଦରକାର। ଆମ ନିଜ ଘର ଆଉ ସେ ପ୍ରଭୁପାଦ କହିଲେ ନା କୋଉଟା ବନ୍ଧନର କାରଣ କୋଉଟା ମୁକ୍ତିର କାରଣ। କିନ୍ତୁ ପ୍ରଭୁପାଦ ସେଇଭଳିଆ ଥିଲେ ଯେ ସାରା ଜଗତର କଲ୍ୟାଣ ଚିତ୍ରଟା ଗୁରୁ ତାଙ୍କୁ ପ୍ରଥମ ଜଣିବା ଦେଖିଥିଲେ। ସେ ପ୍ରଥମ ଦେଖାରେ କେତେ ଦିବ୍ୟ ଦ୍ରଷ୍ଟା ଥିଲେ ତ ସେଇ ଦିବ୍ୟ ଦ୍ରଷ୍ଟା ହିସାବରେ ତାଙ୍କୁ ପ୍ରଥମ ପ୍ରଭୁପାଦ ଏମିତି ଥିଲେ ଆଉ ତାଙ୍କ ଗୁରୁ କେତେ ମହାନ ଥିଲେ। ପ୍ରଥମ ଦେଖା କରିକି ଆମେ କହିଛନ୍ତି କଣ ନା ତମେ କେଉଁଟା ଜାଣିଥିଲେ ଆମ ଭବିଷ୍ୟତ ଦେଖିକି ଜାଣିପାରିଥିଲେ କହୁଛନ୍ତି ନା ତମେ ହିଁ କୃଷ୍ଣ ଭାବନାଙ୍କୁ ସାରା ବିଶ୍ୱରେ ପ୍ରଚାର କରିପାରିବ। ତା ମାନେ ତାଙ୍କ ଗୁରୁଦେବ ତାଙ୍କ ଭବିଷ୍ୟତ ଜାଣିନଥିଲେ? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁ ଅନ୍ତର୍ଜାତି ଥିଲେ ନା ନାହିଁ, ଭବିଷ୍ୟତକୁ ଜାଣିଥିଲେ ନା ନାହିଁ? ପ୍ରଭୁପାଦ ତାଙ୍କ ଜୀବନରେ ଯେତେବେଳେ ଆମେ ଦେଖିଛୁ ମାୟାପୁରରେ ସରି ଆମ ଗୁରୁବର୍ଗ ଦେଖିଛନ୍ତି ଯେଉଁଟା ଆମେ ଶୁଣିକି ନିଜେ ଜଣାଇବା ସବୁ ଆମ ମାୟାପୁର ଜାଣିଥିଲେ ତ ତାଙ୍କ ଜୀବନରେ ସେ ସେଟା କହିଛନ୍ତି। ବହୁତ ଜଣ କଣ କହିଛନ୍ତି ଜନ୍ମିବାସ ଯୋଉଦିନ ଜନ୍ମିବାସ ଟଙ୍କା ଯାଇକରି ପ୍ରଭୁ ଆସିଲେ ଜୟ ଶ୍ରୀ ପ୍ରଭୁପାଦ କି କୃଷ୍ଣ ମୋ ଦତ୍ତମାଳ ଛାଡ଼ ହବ ତ ସେଇଥିପାଇଁ ଜନ୍ମିବାସ ପ୍ରଭୁ ଯେତେବେଳେ ମାୟାପୁର ଆସନ୍ତି ଫାଷ୍ଟ ଟାଇମ୍ ତ ସେତେବେଳେ କଣ ହୁଏ ତ ସେମାନେ ହିଟ୍ ଲଣ୍ଡନରୁ ଆସିଥିଲେ ଜଣେ ଭାଇ ଭାରତ ପଳେଇ ଆସିଥିଲେ ଜନ୍ମିବାସ ପ୍ରଭୁ ମାନେ ମାୟାପୁର ଦେଖୁଛନ୍ତି ଯିଏ ହେଡ୍ ପୂଜାରୀ ଆଜି ମାୟାପୁର ଯୋଉ ସେବା ଏତେ ବଡ଼ ପରିକଳ୍ପନା ସେବାର ଯୋଉ ପ୍ରଭୁ ଦାୟିତ୍ୱ ଦେଇକି ଯାଇଥିଲେ ତ ସେତେବେଳେ କଣ ହେଇଛି ନା ସେ ମେନ୍ ଗେଟ୍ ଥିଲା ପୁରା ଏକଦମ ମାନେ କୋଉ ମସିହା କଥା କହୁଛୁ ଆପଣଙ୍କ ସତୁରୀ ବାସ୍ତରୀ ମସିହାର ଘଟଣା କହୁଛୁ ତ ବାସ୍ତରୀ ମସିହା ବାସ୍ତରୀ ତେସ୍ତରୀ ମସିହା ତେସ୍ତରୀ ଚଉଷଠି ଭିତରେ ଘଟଣା ସେଟା ଆସନ୍ତି ଗୋପାଳ ଲୋଟସ ରଖିକା ତିଆରି ଚାଲିଥାଏ ଆଉ ଏଇ ଦୁଇ ଭାଇ ଯେତେବେଳେ ଆସନ୍ତି ମନ୍ଦିରକୁ ବସନ୍ତି ମେନ୍ ଗେଟ୍ରେ ତ ପ୍ରଭୁପାଦ ତାଙ୍କ ଘରେ ବୁଲୁଥିଲେ ଭୂତ କହୁଛନ୍ତି ତାଙ୍କ ସାଙ୍ଗରେ ଯୋଉ ଭଗବାନ ଥିଲେ କହିଲେ ଏଇ ଯୋଉ ଦୁଇ ଜଣ ଆସୁଛନ୍ତି ଦେଖୁଛୁ ନା ଏଇ ଦୁଇ ଜଣ ହେଉଛନ୍ତି ଆମର ମାୟାପୁର ରାଧାବାଦଙ୍କର ହେଡ୍ ପୂଜା ସିଏ ଲଣ୍ଡନର ଲୋକ ପେନ୍ସାଛନ୍ତି ଲଣ୍ଡନ ଯେଉଁଭଳିଆ ବେଶ ପୋଷା ଏତେ ଏତେ ହିନ୍ଦୀ ଛୁଟି ସେ ସେଇଭଳିଆ ହିଁ ଆସୁଛି ସେ କହୁଛନ୍ତି ଏଇ ଦୁଇ ଜଣ ହେଉଛନ୍ତି ଆମର ହେମନ୍ତ ପୂଜା ହେଡ୍ ପୂଜା କିଏ କହୁଛନ୍ତି କଥା କିଏ କହୁଛନ୍ତି ବହୁ ଆଜି ସେ ସତୁରୀ ସହିତ ହେଡ୍ ପୂଜାରୀମାନେ ଜନ୍ମିବାସରୁ ତ ମାୟାପୁରରେ କେଉଁଠି ଚିନ୍ତା କରନ୍ତୁ ତେଶ୍ୱରୀ ଚଉଷଠ ଆଜି ପର୍ଯ୍ୟନ୍ତ ମାୟାପୁରରେ ଅଛନ୍ତି କେତେ କୁଆଡ଼େ ଯାଇନାହାନ୍ତି ମାୟାପୁର ଛାଡ଼ିକି କୁଆଡ଼େ ଯାଇନାହାନ୍ତି କେବଳ ଏ ବଡ଼ ମନ୍ଦିର ଯୋଉ ହେଲା ଏ ବଡ଼ ମନ୍ଦିର ପାଇଁ କେବଳ ଯେହେତୁ ସିଏ ତାଙ୍କୁ ପୂଜାରୀ ପୂଜାରୀ ଶିକ୍ଷା ଦେବା ପରେ ସେ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେଲେ ଯାଉଛନ୍ତି ନହେଲେ କିଛି ବଡ଼ ମନ୍ଦିର ପାଇଁ ତ ବେଳେବେଳେ ଭିକ୍ଷା କରିବା ପାଇଁ ଭିକ୍ଷାମାନଙ୍କୁ ପାଦୁକାକୁ ନେଇକି ଯାଉଛନ୍ତି ତ କାହିଁକି କାହିଁକିନା ମାୟାପୁର ସାରା ଲାଗିଛି କେମିତି ବଡ଼ ମନ୍ଦିର ମାୟାପୁର କମ୍ପୋଷ୍ଟ ସାରା ମାୟାପୁର ଲାଗିଛି ସମସ୍ତେ ତ ସେ ଏତେ କହିଲେ ବାହାରି କେତେ ଜାଣିନାହାନ୍ତି ରାଧାମଧୁଙ୍କୁ ଛାଡ଼ିଛନ୍ତି ତ କହିବା ତାତ୍ପର୍ଯ୍ୟ ସେ କ୍ଷିପ୍ରଭୁପାଦ କେତେ ଅତିଥ ଯାଇ ଯେଉଁ ଦିନ ସେ ହିପି ଦେଇକି ଆସିଥିଲେ ସେ ଦିନକୁ କହୁଥିଲେ ରାଧାମଧୁଙ୍କ ହେଡ୍ ପୂଜା କେତେ ନିବେଦନ ସେଜାନ୍ତି ଆଉ ସେ ଘଟଣା ଗୋଟେ କହୁଛି ତ ଆସି ଫଳରେ ମୁଁ ଛିଡ଼ା କରିଦେଉ କଷ୍ଟ ଚେୟାରରେ ରହିବାକୁ ବସନ୍ତି କହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଲାଗିଲେ ଆମେ କିଏ ପ୍ରଭୁପାଦ ବିଷୟରେ କହିବା ଆମେ ଜାଣିଲେ ଜାଣୁନା ଜଣେ ବଡ଼ ସହର ପୁରା ସାଥି ହେଇକି ରହିଗଲେ ତ ବହୁତ ନାନା ନିଏ କି ହଠାତ୍ ଚିନିରୁ ଆସିଛି ଭିତରେ ଭିତରେ ସେବା କଲେ ତ କିଛି ଦିନ ପରେ ପ୍ରଭୁପାଦ ଆସିଛି ଯେତେବେଳେ ପ୍ରଭୁପାଦ ଆମେ ପ୍ରଭୁପାଦ ପାଖରେ ଯିଏ ଗୋଟେ ନୂଆ ଲୋକ କିଏ ଆସିକି ରହିଛି ସେ ପ୍ରଭୁପାଦ ତ ସବୁ ଭଗବାନ ପଚାରିଲେ ପ୍ରଭୁପାଦ ସେଠା କରି ତାଙ୍କୁ ମୋ ପାଖକୁ ଆସନ୍ତି ଯେତେବେଳେ ଆସିଲେ ପ୍ରଭୁପାଦ ତାଙ୍କୁ କହିଲେ ଯେ ତମେ ସରକାର କୁ ଲୁଚିବା ପାଇଁ ପୁରା ଡାଇରେକ୍ଟ କହୁଛନ୍ତି, ସେ ଲୁଚିବା ପାଇଁ ଚାହୁଁଛନ୍ତି ନା, ମାନେ ସିଏ କେହି ଜାଣିନାହାନ୍ତି ମନ୍ଦିର ଘଟଣା ଦେଖାହେଲେ ଫାଷ୍ଟ ପଚାରୁଛନ୍ତି, ତମେ ଏତେ ବଡ ଡକାୟତ ହେଇ ଲୁଚିବା ପାଇଁ ତମେ ଆସିକି ମନ୍ଦିର ଆତଙ୍କ କ'ଣ କରୁଛ, କ'ଣ କଥା ମନ୍ଦିରରେ ସ୍ୱୀକୃତି ମିଳୁଛି, ତ ପ୍ରଭୁ ତାଙ୍କୁ ସେ ସବୁ କହିବେ, ସେ ଡରିକି ଧରିବେ କହିଲେ, ତମେ ଯଦି ଜୀବନରେ ଆତ୍ମଗୋପନ କରିବାର ଅଛି, ଯଦି ସବୁଦିନ ବଞ୍ଚିବାକୁ ଅଛି, ତମେ କଣ କଲ ସରକାର ପାଖରେ କୋର୍ଟରେ ଯାଇ ସରେଣ୍ଡର କରିବା କହିଲେ, ମୁଁ ଗଲାମାନେ ମୋତେ ଗୋଟେ ସରକାର ଛାଡ଼ିବ, ଗଲାମାନେ ତ ମୋତେ ସାଙ୍ଗେ ସାଙ୍ଗେ ଦିଆ ଯାଉଛି, ମୁଁ କ'ଣ କରିବି, ସେଠୁ ସେ କହିଲେ ପ୍ରଭୁପାଦ ତାଙ୍କୁ ପୁରା ଅଭୟ ପାଣି ନିଜ ଅଭୟ ଚରଣ ତ ଅଭୟ ପାଣି ମୁଁ କହୁଛି ତମେ କାଲି ଯିବ ସରେଣ୍ଡର କରିବ, ଏଇ ବେଶରେ ତମେ ଦେଖି ପଚାରିଲେ କହୁଥିଲି ତମେ ନଥିଲି ଆଇନ ପାଇଁ ପଚାରିଲେ ତମେ ତାପରେ ମୁଁ ଆଚାର୍ଯ୍ୟ ମୋତେ ପଠେଇଦେବି ଆପଣ ତାଙ୍କୁ ସରେଣ୍ଡର ସବୁ ଘଟଣା ଦର ସେ ତମେ ଯିବ ଗଲା ପରେ ମୁଁ ତୁମକୁ ସେ ବିଶ୍ୱାସ ଦେଉଛି ଯେ କ'ଣ ତମେ କହିଲେ ତୁମକୁ କେବେ ଅଟକେଇ ତୁମକୁ ଛାଡ଼ ତମ ପାଇଁ ଜେଲ୍ ହବନି, ତମେ ଆତ୍ମସମର୍ପଣ କରିନବ କଲା ପରେ ତୁମେ ଜେଲ୍ ହବନି, ତୁମେ ପୁଣି ମନ୍ଦିର ବସ ଏ ଅଭୟ ପାଇଁ କରୁଛ ତାଙ୍କର ବିଶ୍ୱାସ ଯିଏ ମୋ ଭିତରେ ଦେଖିକି ସବୁ ଜାଣିଛନ୍ତି ଯାହା କହିବେ ନିଶ୍ଚିତ ସରକାର ହେଇଗଲା ପ୍ରୋଗ୍ରାମ ଭଗବାନ ଅନ୍ୟ କଥା ନୁହେଁ ସାଧାରଣ କଥା ଭଗବାନ କେତେ ଅନ୍ତର୍ଜାତି ଥିଲେ ଆମ କଥା କେତେ ଜାଣିଛି ସେଥିପାଇଁ କହିବ ସରକାର କହୁଛ ତ ସେଠୁ ସେ କ'ଣ କଲେ ନା ଆସିଲେ ଆସିକି କୋର୍ଟକୁ ଗଲେ ସଜାଣ କଲେ ତାକୁ ପଚାରିଲେ ସବୁ କଥା ଜେରା କଲେ କୋଉଠି କ'ଣ କଲ ଇଏ କଲେ ସବୁ କହିଲା କ'ଣ କରୁଥିଲୁ ସେ କ'ଣ କରୁଥିଲେ ଯେତେବେଳେ କହିଲେ ଇଏ ଦୁଇଟେଲ୍ କରୁଥିଲେ ସବୁଦିନ ରାତି ତିନିଟାରୁ ଉଠେ ତିନିଟା ସାଢେ ତିନିଟା ଭିତରେ ରେଡ଼ି ହେଇଯାଇ ଯାଇକି ମନ୍ଦିର କ୍ଲିନ୍ କରେ ସାଢେ ଚାରିଟା ମନ୍ଦିର କିଛି ଜପ କରେ ତାପରେ ମଙ୍ଗଳାରତୀ ହୁଏ ମଙ୍ଗଳାରତୀ ପରେ ପୁଣି ଜପ କ୍ଲାସ୍ ହୁଏ ଜପ କ୍ଲାସ୍ ସରିଲା ପରେ ଗଲେ ଝାଡ଼ୁ ଦେବା ପାଇଁ କୁହନ୍ତି ଡ୍ରେନ୍ ପରିଷ୍କାର କରିବେ ଝାଡ଼ୁ ଦେବା ପାଇଁ କୁହନ୍ତି ଝାଡ଼ୁ ସରିଗଲେ ସାତଟା ବେଳକୁ ଗୋଟେ ଦର୍ଶନାର୍ଥ ହୁଏ ଦର୍ଶନା ପରେ ଭାଗବତ କ୍ଲାସ୍ ହୁଏ ଆଠଟାରୁ ନଅଟା ନଅଟାରେ ପ୍ରସାଦ ହୁଏ ପ୍ରସାଦ ପରେ ଦଶଟାରୁ କେଉଁ ଡ୍ରେନ୍ ପରିଷ୍କାର କରିବା ପାଇଁ ପଡ଼େ ବାଥରୁମ୍ ପରିଷ୍କାର କରିବା ପାଇଁ ପଡ଼େ ଆଉ ଏମିତି ବହୁତ ବହୁତ ହାର୍ଡ଼ ଲେବର୍ ଥାଏ ସେ ତାକୁ କରେ ଏଇ କରତେ କରତେ ପୁଣି ପୁରା ଦିନ ସାରା ଚାଲିଯାଏ ତାପରେ ପୁଣି ଦେଇକି ଗୋଟେ ଦୁଇଟା ବେଳକୁ କିଛି ସେପାରେଟ୍ କ୍ଲାସ୍ ହୁଏ ସେ କ୍ଲାସ୍ରେ ଭାଗ ନେଇନି ପୁଣି ଯାଇକି ପାଞ୍ଚଟା ବେଳେ ପ୍ରସାଦ ବିଷ୍ଣୁ ବିଶିଷ୍ଟ ନଅଟା ପାଞ୍ଚଟା ଥିଲା ସେଥିରେ ତ ନଅଟା ପୁଣି ସନ୍ଧ୍ୟା ପାଞ୍ଚଟାରେ ପ୍ରସାଦ ପାଞ୍ଚଟାରେ ପ୍ରସାଦ ପରେ ପାଇଲା ପରେ ସନ୍ଧ୍ୟା ଆରତି ସରିଲା ପରେ ଗୀତା କ୍ଲାସ୍ ଗୀତା କ୍ଲାସ୍ ସରିଲା ପରେ ଯାଇକି କ'ଣ ରାତିରେ ଶୋଇବୁ ଆଉ ରାତିରେ କିଛି ଖାଇବା ନାହିଁ ଖାଇବୁ ଖାଇ ସାରିଲା ପରେ କ'ଣ ହବ ନା ରାତି ଶୋଇବୁ ଶୋଇଲା ବେଳକୁ ସାଢେ ନଅଟା ଦଶଟା ରାତିରେ ଶୋଇଲା ବେଳକୁ କୃଷ୍ଣ ବହି ପଡ଼ିକି ଶୋଇବା ଯୋଉଟା ବ୍ରହ୍ମଚାରୀଙ୍କ ପାଇଁ ପ୍ରଭାବ ପଡ଼ିଥିଲେ ଆଉ ସେଥିରେ କ'ଣ ହବ ରାତିରେ ତ ପ୍ରୋଗ୍ରାମ ସିଷ୍ଟମ ଗୋଟେ ମିଲିଟାରୀ ମ୍ୟାନ୍ ବି ପାରିବେନି ଇସ୍କନ୍ ଯଦି ବ୍ରହ୍ମଚାରୀ ଯଦି ବନିବ ଗୋଟେ ମିଲିଟାରୀ ମ୍ୟାନ୍ ବି ପାରିବେନି କାହିଁକି ମିଲିଟାରୀ ମାନଙ୍କର କମ୍ସେ କମ୍ ବର୍ଷରେ ଛୁଟି ଅଛି ବ୍ରହ୍ମଚାରୀ ଲାଇଫ୍ରେ ଜୀବନ ସାରା ଭାବେ ଛୁଟି ନାହିଁ ଅଛି ଯୋଉ ଏଇ ସିକିଲ ରାତି ତିନିରୁ ପୁଣି ଭୋର ତିନିରୁ ପୁଣି ରାତି ଦଶଟା ସାଙ୍ଗଟା ଦଶଟା ଏଇ ସିକିଲ ବିତେଇଲା ଜୀବନ ବହୁତ କଠିନ 24 ଆୱାରରେ ପୋଲିସରେ ଏଲାର୍ଟ ରହୁ 24 ଆୱାର ସର୍ଭେ କିନ୍ତୁ ବ୍ରହ୍ମଚାରୀ ତମେ ଏଇଟା ବ୍ରହ୍ମାଣ୍ଡ କରୁ ଏତେ କଡ଼ା ମେଣ୍ଟାଲି ହବ ସେଇ ଯୋଉ ରିଲ ଯେତେବେଳେ ଜଜ୍ ଶୁଣିଲେ ଇଏ ଟାଇମ୍ ଟେ କରୁ ଜଜ୍ କହିଲେ ଆମ ଜଜ୍ ଜେଲ୍ରେ ଯୋଉ କଏଦୀ ମାନେ ଅଛି ତାଠୁ ବରଂ ବହୁତ ରିଲାକ୍ସ ଅଛି ଜେଲ୍ ମାନେ ଯେଉଁମାନେ କଏଦୀ ମାନଙ୍କ ପାଇଁ କିନ୍ତୁ ତମ ଜେଲ୍ରେ ସେ ଇସ୍କନ ଜେଲ୍ରେ ତ ଆହୁରି ଡାଙ୍ଗା ସେଇଥିପାଇଁ ଯେତେବେଳେ ଛାଡ଼ିଦେଲେ ଛାଡ଼ିଲା ପରେ ସେ ଆସିକି ପ୍ରଭୁପାଦ ପାଖରେ କହିଲେ ଏଇଆ ମୋତେ ପଚାରିଲେ ସରେଣ୍ଡର କଥା କହିଲେ କହିଲା ପରେ କ'ଣ ହେଲା ନା ସେ ସବୁ ଜାଣିଗଲେ ଏଇ ପ୍ରଭୁ ମାୟା ପ୍ରଭୁ ସେ ବ୍ରହ୍ମଚାରୀ ସେ ସେଇଠି ରହିଗଲା ମନ୍ଦିର ସେଇ ନିଜେ ଆସିଲେ ମହାପୁର ତାଙ୍କ ଜୀବନୀ କୋଉଠୁ
ମୁଁ
କିନ୍ତୁ ମୁଁ ଏଟା କରିଛି କାହିଁକି ଏତେ ବଡ଼ ସାରା ଜଗତକୁ ଯୋଡ଼ିବା ପାଇଁ ମୁଁ ଗୁରୁଙ୍କୁ ଏତେ ସାହସରେ ମହାପ୍ରଭୁଙ୍କ ବାଣୀ ପ୍ରଚାର କରିବା ପାଇଁ ମୁଁ ଆଜି ଏତେ ବଡ଼ ବଡ଼ ଭବ୍ୟ ମନ୍ଦିର କହୁଛି, ତାହେଲେ ତ ଜଗତର ଶିକ୍ଷିତ ସମାଜ ଆସିବ। ସେଥିପାଇଁ ୟୁଟ୍ୟୁବ ଫଲୋ ଦେଖି ଆମ କେତେ କେତେ ଭଗବାନଙ୍କର କେତେ ୟୁଟ୍ୟୁବ ଲେକ୍ଚର ଆସୁଛି, ସବୁଠୁ ବଡ଼ ବଡ଼ ମୋଟିଭେସନାଲ ଲେକ୍ଚର, ସମାଜ ବଦଳେଇବା ଲେକ୍ଚର ଦେଖନ୍ତୁ ଯେତେ ଇସ୍କନ ବର୍ତ୍ତମାନ ତାଙ୍କୁ ବଡ଼ ବଡ଼ ଟପ୍ ଅଧିକାର ଅଛି, ଆଉ ଗୌରବପାଲ ହଉ ଆଉ ଆମର ଆଉ ଜଣେ ମୋଟିଭେସନାଲ ସବୁ ଇସ୍କନ ଯୁଗ, ତ ସମସ୍ତେ ବହୁତ ବଡ଼ ବଡ଼ ଆଜିକାଲି ରକ୍ ଡ୍ୟାନ୍ସ ବାହାର ସମାଜରେ ରକ୍ ହାଇ କ୍ଲାସ ମ୍ୟୁଜିକ ଦେଇକି ଇସ୍କନ କେତେ ହାଇ କ୍ଲାସ ମ୍ୟୁଜିକ ଦେଇକି ବର୍ତ୍ତମାନ କୀର୍ତ୍ତନ ହେଉଛି, କାହିଁକି ସମାଜ ଗଲତ ରାସ୍ତାରେ ଯାଉଛି। କୃଷ୍ଣ ମହାରାଜଙ୍କୁ ଆଣିବା ପାଇଁ ଏଇଟା ପ୍ରଭୁପାଦଙ୍କର ମୁଡ଼, କାହିଁକି ମୁଡ଼ ନା ସେଇଥିପାଇଁ ତ ପ୍ରଭୁପାଦ ଲଣ୍ଡନରେ ଯାଇକି ଏଇ କୀର୍ତ୍ତନ ରଖିଲେ। ଆମେ ଜାଣିଛନ୍ତି ଜର୍ଜ ହାରିସନ କଥା, ଜର୍ଜ ହାରିସନ ଲଣ୍ଡନର ଟପ୍ମୋଷ୍ଟ ସିଙ୍ଗର, ଟପ୍ମୋଷ୍ଟ ସିଙ୍ଗର ଜର୍ଜ ହାରିସନ। ଏଇ ଜର୍ଜ ହାରିସନ ଏବେ କହିବୁ ପ୍ରଭୁପା କ'ଣ ଥିଲେ, ପ୍ରଭୁପାଙ୍କ ବାଣୀଟା କ'ଣ ଥିଲା, ଏଇଟା ପୁଣି ଯଦି ନ ଜାଣିପାରିବା ତାଙ୍କ ଜନ୍ମଦିନରେ। ଏଇ ଜର୍ଜ ହାରିସନ କ'ଣ କରିଥିଲେ ନା ବହୁତ ବଡ଼ ସିଙ୍ଗର ଥିଲେ, ତାଙ୍କ ସୋ ହଉଥିଲା ଲକ୍ଷ ଲକ୍ଷ ଲୋକ ହଉଥିଲେ, ବୁଝିଲୁ ମାନେ ଗୋଟେ ଟିକେଟ୍ ସୋର ଦାମ ବହୁତ ଟଙ୍କା ପାଉଣ୍ଡ ଥିଲା, ମାନେ ଆମ ଦେଶ ତ ବହୁତ ଟଙ୍କା ଲଣ୍ଡନ ପାଉଣ୍ଡ ରୁପିଜ, ତ ସେଠି କ'ଣ କହିଲେ ପ୍ରଭୁପା ଶୁଣିଲେ ସେ ଯେତେବେଳେ ଏତେ ବଡ଼ ମାନେ ଜଜ୍ ହରିସନ ଆସୁଛନ୍ତି, ପ୍ରଭୁପା ତାଙ୍କ ଷ୍ଟେଜରେ କୀର୍ତ୍ତନ ଷ୍ଟାର୍ଟିଂ ପୂର୍ବରୁ ପ୍ରଭୁପା ଗଲେ ଯାଇକି ତାଙ୍କୁ କହିଲେ ଯେ ମୁଁ ଚାହୁଁଛି ଆପଣଙ୍କ ସୋ ଷ୍ଟାର୍ଟ ହେବା ପୂର୍ବରୁ ମୁଁ ଗୋଟେ ସୋ କରିଥିଲି, ଏତେ ବୁଢ଼ା ସନ୍ନ୍ୟାସୀ ଦେଶ ତାଙ୍କର ସାଙ୍ଗରେ ବିଦେଶୀ ଦୁଇ ଚାରି ଜଣ ଠାକୁର ଯାଇଛନ୍ତି, ସେ କହିଲେ ମୋର ଗୋଟେ ସୋ ଅଛି, ମୁଁ ସେଇ ସୋଟା ଆପଣଙ୍କୁ ଦେଖିବା ପାଇଁ, ଆପଣ ବହୁତ ସୋ କରୁଛନ୍ତି ଲୋକଙ୍କୁ ଦେଖୁଛନ୍ତି କିନ୍ତୁ ଗୋଟେ ସୋ ଦେଖିବା ଦରକାର ମୁଁ କରିବନି। ସେ କହିଲେ ଏମିତି ଗୋଟେ ସିଂହ ଆସନ୍ତି ଗୋଟେ ଆସୁଛନ୍ତି, ସିଏ ଗୋଟେ ସୋ ଦେଖିବା ପାଇଁ କହୁଛନ୍ତି, କହିଲେ ଆପଣଙ୍କ ସୋ ସେଇଟା ବହୁତ ଭଲ ସୋ, ଆପଣ ବହୁତ ଏମିତି ଦେଖେଇଛନ୍ତି କହିଲେ ଆପଣଙ୍କୁ ବି ଦେଖିବା ଦରକାର। ତାଙ୍କ କଥାରେ ପ୍ରଭୁ କଥା ଏମିତି ଥିଲା ଯାହା କହିବେ ଯାଦୁ ଥିଲା ପୁରା ମନ କହିବନି, ସେ ଗାଧି ହେଇଗଲେ ଠିକ ଅଛି। 15 minutes ପ୍ରଭୁପାଦ ସୋ କଲେ, ପ୍ରଭୁପାଦଙ୍କ ସୋ କଣ, ସେ ତ ରକ୍ ସୋ, ଏଇ ରକ୍ ଦେଖିଲେ ନା ବହୁତ ଆଜିକାଲି ଯୋଉ ବଜେଇକି ମାନେ ଯୋଉ ଗୀତ ଆସ ହଉଛି, ତ ଏବେ ସମାନ ପିଲାମାନେ ଗୋପାଳ ଭଟ୍ଟଙ୍କ ଯେମିତି ବଜାଉଛନ୍ତି ଏବେ କଣ ସୀତା ବ୍ୟଞ୍ଜନ କଣ ଏସ୍ କେତେ କେତେ ପ୍ରକାର ସବୁ ଆଜିକାଲି ମଡର୍ନ ମ୍ୟୁଜିକ, ଆଜିକାଲି ଲୋକ ମ୍ୟୁଜିକରେ ସେମାନଙ୍କୁ ହେଇଯାଉଛନ୍ତି ନା, ସେଟା ଆମ ପିଲାମାନେ ସବୁ କାନ ଦେଇକି ମାନେ ଚାପି ଏକ୍ସିଡେଣ୍ଟ ବହୁତ ବହୁତ ଦିନ ହେଇଥିଲି। ତ ଏଇ ସୋ ରୋପାଙ୍କ ମୁଁ ସୋ ଦେଖେ, ରୋପାଙ୍କ ପିଲେ କ'ଣ ସୋ ସେଇ ରୋପା ଭାବିଲେ ହରେ କୃଷ୍ଣ 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 ହରେ 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 ଜଗତକୁ ମହାପ୍ରଭୁଙ୍କ ପରି ନାଚିବା ଗୋଡ଼ିଓ ପରମ୍ପରାରେ ମହାରାଜ ମାନେ କିଏ ନାଚୁନଥିଲେ, ମହାପ୍ରଭୁ କେତେ ନାଚୁଥିଲେ ରଥ ସାମ୍ନାରେ ଚାରିଆଡେ ହରିନାମରେ, ସେ ନାଚିବା ବନ୍ଦ ହେଇଥିଲା ଗୋଡ଼ିଓ ମଧ୍ୟରେ, କେବଳ ବସିକି ଭଜନ ହରିନାମ ଜପ କରିବାର ଗୁରୁତ୍ୱ ନଥିଲା, ମହାପ୍ରଭୁ ନାମ ଉପରେ କେତେ ଗୁରୁତ୍ୱ ଦେଇଥିଲେ, ହରଦାସ ଠାକୁର କେତେ ଶିଖିଥିଲେ, ଇସ୍କନ ପରମ୍ପରାଟାକୁ ଗୋଡ଼ିଓ ପରମ୍ପରାଟାକୁ ପ୍ରଭୁପାଦ ଏଚିଟିଜି ଦେଇଛନ୍ତି, କିନ୍ତୁ ଗୋଡ଼ିଓ ଇସ୍କନ ପରମ୍ପରା ଧାରା ନଥିଲା। କୀର୍ତ୍ତନରେ ନାଚିବା ଏ ପରମ୍ପରା ଭୁଲି ଯାଇଥିଲେ ସମସ୍ତେ ଆମ ଓଡ଼ିଆ ବିଷୟ, ପ୍ରଭୁ ସୀତା ଷ୍ଟାର୍ଟ କଲେ ନାଚିବା, ମହାପ୍ରଭୁ ପ୍ରତିଦିନ ନାମରେ ଯେମିତି ନାଚୁଥିଲେ ଶିବା ସଂକ୍ରାନ୍ତ ପୁରୀ ପର୍ଯ୍ୟନ୍ତ ସବୁ ଜାଗାରେ ପ୍ରଭୁପା ସେଇ ବୁଢ଼ା ବୟସରେ ନାଚିଲେ, ରଥ ସାମ୍ନାରେ ମହାପ୍ରଭୁ ନାଚନ୍ତି, ପ୍ରଭୁପା ସାରା ଜଗତରେ ରଥଯାତ୍ରା କରି ରଥ ସାମ୍ନାରେ ନାଚନ୍ତି ପ୍ରଭୁପା। କେତେ ବର୍ଷର ପୁରା 70 years ପରେ ପ୍ରଭୁପା ପାଖରେ ଆମେରିକା ଗଲେ, ସେଇ ବୟସରେ ବୁଢ଼ା ବୟସରେ ବି ପ୍ରଭୁପା ନାଚୁଥିଲେ 5 hours, 6 hours କଣ୍ଟିନ୍ୟୁ ନାଚୁଥିଲେ ପ୍ରଭୁପା, ବୁଝିପାରୁଛନ୍ତି କହିଲା ଭଗବାନଙ୍କ କହିଲା ମାନେ ଶକ୍ତି ଥିଲା ପ୍ରଭୁପାଦଙ୍କ ପ୍ରତି, ଆଉ ପ୍ରଭୁପାଦ ରକ୍ଷ କଲେ ସେଠି ତ ରାଧା ଗୋବିନ୍ଦ ଜୀ ଆସୁଛନ୍ତି, ଗୋପାଳ ଜୀ ରାମ ସିଂହାସନକୁ ଜୟ ଜୟ ରାଧା।